भगवते वासुदेवाय ओम नमो भगवते वासुदेवाय। श्रीमद्भागवतम तृतीय स्कंध चौदह अध्याय श्लोक 43। न ब्रह्मदंड दग्धस्य न भूतभयादस्य च नारकाश्चानुगृह्णन्ति नारकाश्चानुगृह्णन्ति जां जां योनिमसौ गतः नहीं ब्रह्मदंड ब्राह्मण मानव प्राप्त दंड दग्धस्य जे दंडित होइची तार नहीं भूत भयदस्य जे प्राणीमान को उपदेश दिए तार च मध्य नारक नरकवासी च मध्य अनुगृहती कौन सी कृपा करती नहीं जांग जांग जेऊ जेऊ जोनिम जोनी असौ से अपराधी गत प्राप्त हुए। श्लोक अनुवाद जो व्यक्तिगण ब्रह्मशाप हत हुती एवं जो मैंने प्राणी मान को भय प्रदान करती नारकीगण मध्य से प्रति कृपा प्रदर्शन करती नहीं पुनः से जोनि प्राप्त होंगे से जोनि प्राणी से प्रति अनुग्रह प्रदर्शन करती नहीं। भावार्थे गोपाल महाराज कहते यार एक प्रकृष्ट उदाहरण होगी कुकुर जे कि घृणित जोनि प्राप्त हो कुकुर गुड़िक एपरी घृणित से जाति भाई मान प्रति कौन सहानुभूति प्रदर्शन करती ना। हरे कृष्ण आम तृतीय स्कंद चौदह अध्याय श्लोक 43 अल्प समय आलोचना करवा तेणु ये जो कश्यप एवं अदिति भितर अदिति नुह दीदी दीदी भितर जो पत्र प्रवचन चलती से विषय वर्णना करा चौदह अध्याय तेणु जोबले स्वामी कश्यप मुनि यही भाव में कहले जे तुम जो दुईटी पुत्र सतान जहाँ देवे से मैंने यही भाव में उपद्रव सब करेंगे समस्त जीव मान प्रति हिंसा करेंगे नारी मान को निग्रह करेंगे महात्मा मान प्रति अपराध करेंगे तेणु एवं अंतिम से भगवान द्वारा हत हे तेणु एक कथा शुणी अदिति सरी दीति दीति अदिति दुईज भौनी किंतु बहुत पार्थक्य रही जड़े होती दैत्य मान जननी आउ जड़े होती आदित्य देवता मान जननी जदि एक पिता एक माता पिता एक दक्ष कि तथापि अलग अलग मनोवृत्ति रही जाए तेणु ये कारण गुण संघस्य जो भाई भाव में आम गुण संघ करवा से भाव में आम स्वभाव वृद्धि पाव भगवद गीतार सप्तदश अध्याय अर्जुन से प्रश्न पचार प्रभु जो मैंने शास्त्र विधि अनुसरण करती नहीं कौन निष्ठा कौन तेना से प्रश्न उत्तर रे भगवान कहते जे समस्त जीव जिते जीव अच्छा 84 लक्ष प्रकार जीव जो अच्छा पूर्वजन्मर स्वभाव अनुसार से स्वभाव होता है। सप्तदश अध्याय प्रथम से कथा कहते भगवान जे त्रिविधा भवति श्रद्धा देहिनांश स्वभावजा सात्विकी राजसी चैव तामसी चतुर्थांश सुनो। तीन प्रकार श्रद्धा रही, गोटे हूँ सात्विकी श्रद्धा, गोटे राजसिक श्रद्धा एवं गोटे हूँ तामसिक श्रद्धा। जे जिते 84 लक्ष प्रकार जीव जो अच्छा भितर ये श्रद्धा समस्त श्रद्धा रही। त्रिविधा भगवती श्रद्धा देहिनांश स्वभावजा देहिना जे देह धारण करछि खाली मनुष्य जे देही ता नुह 84 लक्ष प्रकार जीव से समस्त देही तांकर स्वभाव यही भाव रही। तीन प्रकार स्वभाव रही, गोटे हूँ सात्विकी स्वभाव, गोटे राजसिक स्वभाव, गोटे तामसिक स्वभाव। तेणु जो असुर मानकर स्वभाव हूँ रजगुण और तमगुण, तांकर स्वभाव हूँ सेटा। से कह जजंती सात्विका देवान, जो मैंने सत्वगुण रही देवता पूजा करती। हाँ, जो मानकर यक्ष रक्षा से राजसा, यक्ष राक्षस मान को ये रजगुण स्वभाव संपन्न व्यक्ति मैंने पूजा करती। एवं भूत प्रेत गणास्थान जलती तामसा जना, तमगुण प्रधान जो मान रही भूत प्रेत मान पूजा करती। तेणु ये स्वभाव निर्णय होती पूर्वजन्म कर्मफल अनुसार से प्राप्त होती। तेणु विशेष भाव भगवान द्वारा दंडित हेले भगवान हाथ में जदि मृत्युबरण करवा तेल आम अंतिम गति प्राप्त हवा, परम गति प्राप्त हवा। जो कह भगवान गोटे नाम हूँ हतारी गतिदायक। किंतु जो महात्मा कोप से ब्राह्मण मान कोप से जदि जन मृत्युबरण कले तो बहुत अधोगति हुए। मुत का आलोचना करते बेण महाराज बेण राजा से ब्राह्मण मान कथा शुणिले ना भगवान आराधना कले ना, तेणु ब्राह्मण मैंने जो उपदेश दे कथा से ग्रहण कले ना। तेणु ब्राह्मण मैंने जो अभिशाप देते से मृत्युबरण कले से नर्क को जाते एवं ये वर्णना करदियों से नर्क रु मान उद्धार पाईले कारण तक पुत्र आसिले पृथु महाराज जे कि जन भगवान अवतार। तेणु से उद्धार कले नर्क नर्क जोन रु उद्धार कले। तेणु ये नर्क विषय जो रही पंचम स्कंधे लोक मैंने विश्वास करती ना के कहते ये सब मनगढ़ा कथा नर्क भी किसी जिनस ना। कि सुखदेव गोस्वामी मनगढ़ कथा कहना परीक्षित महाराज को जहाँ 7 दिन आयुष अच्छी से गप शुणापी बसी ना। तेणु पंचम स्कंधे सुखदेव गोस्वामी नर्कर सब वर्णना कले 28 नर्कर विषय वर्णना कले। जो मैंने विभिन्न प्रकार पाप कार्य करेंगे से सब नर्क को प्राप्त हे। तेणु जो मैंने विशेष भाव जो ब्राह्मण मान द्वारा अभिशप्त हूँ से भाव नर्क जन प्राप्त हूँ। आम वर्णना कर राजा थे बहुत उन्नत राजा, तंका नाम हूँ कौन दशम स्कंद 64 वर्णना कर राजा नृग। राजा ये दानी व्यक्ति थे बहुत दान करते विशेष भाव गाभी मान दान करते वर्णना कर पृथ्वी में जिते धूलिकणा अच्छी से ही सक्षम से गाभी दान करते ये आम अनुमान करना। खाली साधारण गाभी को दान कर बहुत उन्नत गाभी जो मैंने बत्सा सतान जात कर दुग्ध प्रदान कर सब आभूषण प्रदान सब शरीर में आभूषण प्रदान कर सब दान कर दानी मान नाम भितर तर नाम आस नृग राजा नृग अनेक गाभी दान करते कि तथापि तर गोटे भूल हो गला गाभी दान समय। तेणु से समय गोटे थे ब्राह्मण को गोटे गाभी दे देती। तेणु आउ गोटे ब्राह्मण जो गाभी प्रदान करते जो पुणा गाभी को प्रदान कर पूर्वतन ब्राह्मण को से गाभीटी तक ब्राह्मण गृह पड़े आसी राजा गोष्ठी गोटे मिसीगला। तेणु राजा जापारे ना से गाभी को आउ थे दान करदे। तेणु जो दान करदे से ब्राह्मण जो गाभी नहीं कि आसती पूर्वतन ब्राह्मण आसी कहले କହିଲେ ଗାଭୀଟି ମୋର, ମୋତେ ରାଜା ପ୍ରଦାନ କରିଛନ୍ତି ନା, ମୋତେ ତ ବର୍ତ୍ତମାନ ରାଜା ପ୍ରଦାନ କଲେ, ତେଣୁ ଏହିଭଳି ଭାବରେ ତାଙ୍କ ଭିତରେ ଯୁକ୍ତି ତର୍କ ହେଇ ରାଜାଙ୍କ ପାଖକୁ ପୁଣି ଥରେ ଆସିଲେ ଦୁଇଜଣ ଯାକ ବ୍ରାହ୍ମଣ। ବ୍ରାହ୍ମଣ ଆସିଲା ପରେ ଯେତେବେଳେ ରାଜା ଜାଣିଲେ ତାଙ୍କର ଭୁଲ ହେଇଗଲା, ଗୋଟିଏ ଗାଭୀକୁ ଦୁଇଥର ଦାନ କରିଦେଇଛନ୍ତି, ତେଣୁ ସେ ଦ୍ୱିତୀୟ ବ୍ରାହ୍ମଣ କହିଲେ ଯେ ଏ ଗାଭୀଟି ମୁଁ ଭୁଲରେ ଦାନ କରିଦେଇଛି, ଆର ପ୍ରତିବଦଳରେ ମୁଁ ଅନେକ ଗାଭୀ ତୁମକୁ ପ୍ରଦାନ କରିବି। କିନ୍ତୁ ସେ ଶୁଣିଲେ ନାହିଁ, ତେଣୁ ପ୍ରଥମ ବ୍ରାହ୍ମଣଙ୍କୁ କହିଲେ ରାଜା, କହିଲେ ମୋର ଯାହା ହଉ ଭୁଲ ହେଇଯାଇଛି, ତେଣୁ ଆପଣ ଏ ଗାଭୀ ବଦଳରେ ଅନେକ ଗାଭୀ ମୁଁ ଆପଣ ପ୍ରଦାନ କରିବି। କିନ୍ତୁ ତଥାପି ସିଏ ମଧ୍ୟ ଶୁଣିଲେ ନାହିଁ, ଦୁଇଜଣ ଯାକ ପଳାଇଗଲେ, କୌଣସି ଗାଭୀ ନ ନେଇ ପଳାଇଗଲେ। ତେଣୁ ରାଜା ତାଙ୍କର ଯେତେବେଳେ ଶରୀର ଆୟୁଷ କ୍ଷୀଣ ହୋଇଗଲା ପରେ ଯେତେବେଳେ ସେ ଯାଉଛନ୍ତି ଯମରାଜଙ୍କର ଦରବାରରେ ବିଚାର ହେଉଛି, ଯମରାଜ କହିଲେ ରାଜା ତୁମର ବହୁତ ପୁଣ୍ୟ କାର୍ଯ୍ୟ ରହିଛି, ବହୁତ ଐଶ୍ୱର୍ଯ୍ୟ ତୁମେ ବହୁ କରିବ, ବହୁତ ପୁଣ୍ୟ କାର୍ଯ୍ୟ ତୁମେ ବହୁ ପୁଣ୍ୟର ଫଳ ପ୍ରାପ୍ତ ହେବ, କିନ୍ତୁ ଗୋଟିଏ ପାପ କାର୍ଯ୍ୟ ହୋଇଯାଇଛି। କ'ଣ ସେ ପାପ? ନା, ତୁମେ ଗାଭୀକୁ ଦୁଇଥର ଦାନ କରିଦେଇଛ, ବ୍ରାହ୍ମଣ ସମ୍ପତ୍ତି ହରଣ ହୋଇଗଲା। ତେଣୁ ତୁମେ କୁହ, ବର୍ତ୍ତମାନ ତୁମେ ପୁଣ୍ୟକର୍ମର ଫଳ ପ୍ରାପ୍ତ ହେବ ନା ପାପକର୍ମର ଫଳ ପ୍ରାପ୍ତ ହେବ? ପାପକର୍ମ ଫଳ ଅଳ୍ପ, ଅତି ଅଳ୍ପ ରହିଛି, କିନ୍ତୁ ପୁଣ୍ୟକର୍ମ ଫଳ ଅନନ୍ତ ରହିଛି। ତେଣୁ ରାଜା ଚିନ୍ତା କଲେ ଯେ ପୁଣ୍ୟକର୍ମ ଯଦି ଫଳ ବର୍ତ୍ତମାନ ନେବି ତାହେଲେ ମୋର ସବୁବେଳେ ଚିନ୍ତା ରହିବ, ପାପକର୍ମ ଫଳ ଭୋଗ କରିବାକୁ ପଡ଼ିବ। ତେଣୁ ସେ କହିଲେ, ମହାରାଜ ଯମରାଜ, ମୋତେ ପାପକର୍ମ ପୁଣ୍ୟ ପ୍ରଥମେ ଦେଇଦିଅନ୍ତୁ, ପାପକର୍ମ ଫଳ ପ୍ରଥମେ ଦେଇଦିଅନ୍ତୁ। ତେଣୁ ସେ ଗୋଟେ କ'ଣ ହେଲେ, କୃକଳାସ ବା ଗୋଟେ ହିନ୍ଦୁଆ ହେଇକି ହେଲେ ଜନ୍ମ ହେଲେ, ଏ ଗୋଟେ ନର୍କଜନୀ ପ୍ରାପ୍ତ ହେଲେ। ତେଣୁ ଯାହା ହଉ, ଯେହେତୁ ସେ ଅନେକ ପୁଣ୍ୟ କାର୍ଯ୍ୟ କରିଛନ୍ତି, ତେଣୁ ସେ ଭଗବାନ ଯେତେବେଳେ ତାଙ୍କର ଲୀଳା କରୁଥିଲେ ସେହି ସମୟରେ ଭଗବାନ ତାଙ୍କର ବାଳକମାନଙ୍କୁ ନେଇ ଯଦୁ ବାଳକମାନଙ୍କୁ ନେଇ ତାହେଲେ ଯାଇଥିଲେ ବଣଭୋଜି କରୁଥିଲେ। ସେହି ସମୟରେ ଯଦୁ ବାଳକମାନେ ଯେତେବେଳେ ଆସିଥିଲେ ତାଙ୍କୁ ତୃଷା ହେଲା, ତାଙ୍କୁ ଶୋଷ ହେଲା, ତେଣୁ ସେ ଜଳର ଅନ୍ୱେଷଣ ଯଦି ଦେଖିଲେ ଗୋଟିଏ କୂପ ଅଛି, ଗୋଟିଏ କୂଅଟେ ଅଛି, ସେ କୂଅରୁ ଯେ ଜଳ ନେବା ପାଇଁ ବସୁଥିଲେ ସେତେବେଳେ ଦେଖିଲେ ଗୋଟିଏ ବିରାଟ ଅଦ୍ଭୁତ ଏଣ୍ଡୁଅ, ବିରାଟ ଏଣ୍ଡୁଅ। ତେଣୁ ସେ ଏଣ୍ଡୁଅକୁ ଉଦ୍ଧାର କରିବା ପାଇଁ ଚେଷ୍ଟା କଲେ କିନ୍ତୁ କେହି ପାରିଲେ ନାହିଁ। ତେଣୁ ଭଗବାନ ଯେତେବେଳେ ଆସିଲେ, ଭଗବାନ କୁହାଗଲା, କୃଷ୍ଣଙ୍କୁ ଯେତେବେଳେ କୁହାଗଲା, ଭଗବାନ ହାତ ବଢ଼େଇଦେଲେ, ତାଙ୍କର ବାମହସ୍ତକୁ ବଢ଼େଇଦେଲେ, ତେଣୁ ବାମହସ୍ତକୁ ବଢ଼େଇ ଦେଇ ସେ କୃକଳାସକୁ ଉଦ୍ଧାର କଲେ, ଏଣ୍ଡୁଅକୁ ଉଦ୍ଧାର କଲେ। ତେଣୁ ଯେତେବେଳେ ଭଗବାନଙ୍କର ହସ୍ତର ସ୍ପର୍ଶ ପାଇଲା, ସେ ଏଣ୍ଡୁଅଟି ଗୋଟିଏ ଦିବ୍ୟ ଶରୀର ପ୍ରାପ୍ତ ହେଲା। ତେଣୁ ଭଗବାନ ପଚାରିଲେ ଯେ କିଏ ତୁମେ, ତୁମର କାହିଁକି ଏଭଳି ଅବସ୍ଥା ହୋଇଥିଲା? ତେଣୁ ସେ କହିଲେ, ପ୍ରଭୁ ଆପଣ ସବୁ ଜାଣନ୍ତି, ଦେବଦେବ ଜଗନ୍ନାଥ ଗୋବିନ୍ଦ ପୁରୁଷୋତ୍ତମ ନାରାୟଣ ଋଷିକେଶ ପୁଣ୍ୟ ଶ୍ଳୋକ ଅଚ୍ୟୁତବ୍ୟ। ଦେବଦେବ ପ୍ରଭୁ ଆପଣ ସମସ୍ତ ଦେବତାମାନଙ୍କର ଦେବତା, ଆପଣ ଜଗତର ନାଥ, ଆପଣ ଗୋବିନ୍ଦ। ମୁଁ ଗାଭୀମାନଙ୍କୁ ଆପଣ ବହୁତ ଭଲ ପାଆନ୍ତି, ତେଣୁ ଆପଣ ଗୋଟିଏ ନାମ ହେଉଛି ଗୋବିନ୍ଦ। ତେଣୁ ମୁଁ ଅନେକ ଗାଭୀ ଦାନ କରିଥିଲି, ଆପଣ ଜାଣିଥିବେ। ତେଣୁ ପ୍ରଭୁ ମୁଁ ଏଇ ଗାଭୀ ଦାନ କରିଥିବାରୁ ଆଜି ମୁଁ ଆପଣଙ୍କ ପାଇଲି, ଦର୍ଶନ ପାଇଲି, ଆପଣଙ୍କ ସଙ୍ଗ ଲାଭ କଲି ପ୍ରଭୁ। ତେଣୁ ପୁରୁଷୋତ୍ତମ ପ୍ରଭୁ ଆପଣ ପୁରୁଷୋତ୍ତମ, ଆପଣଙ୍କ ସଙ୍ଗ ଲାଭ କଲି, ଏ ଗାଭୀମାନଙ୍କୁ ଦାନ କରିଥିବାର ପୁଣ୍ୟଫଳ ହିସାବରେ ଆପଣଙ୍କୁ ପ୍ରାପ୍ତ ହେଲି ଆଜି। ତେଣୁ ନାରାୟଣ ଋଷିକେଶ ପ୍ରଭୁ ଆପଣ ଋଷିକେଶ, ଆପଣ ସମସ୍ତ ଇନ୍ଦ୍ରିୟମାନଙ୍କର ନିୟନ୍ତ୍ରଣକାରୀ, ଆପଣ ନାରାୟଣ, ଆପଣଙ୍କ ପାଖରେ ସମସ୍ତ ଆଶ୍ରୟରେ ଅଛନ୍ତି, ନରମାନେ ଆପଣଙ୍କ ଶରଣରେ ଅଛନ୍ତି, ତେଣୁ ଆପଣ ନାରାୟଣ। ତେଣୁ ଆପଣ ପୁଣ୍ୟ ଶ୍ଳୋକ ପ୍ରଭୁ, ଆପଣଙ୍କର ଯଶ ରହିଛି, ତେଣୁ ଆପଣଙ୍କ ସହିତ ସମ୍ବନ୍ଧିତ ହୋଇ ମୋର ମଧ୍ୟ ଯଶ ପ୍ରାପ୍ତ ହେବି ପ୍ରଭୁ। ଆପଣ ଅଚ୍ୟୁତ, ଆପଣ କେବଳ ବ୍ୟୟ ନାହିଁ, ଆପଣ କେବଳ ଚ୍ୟୁତ ନାହିଁ ପ୍ରଭୁ, ଆପଣଙ୍କ ମୁଁ ସଙ୍ଗ ପ୍ରାପ୍ତ ହେଲି ସେ ଗାଭୀମାନଙ୍କୁ ପ୍ରଦାନ କରୁଥିବାରୁ। ତେଣୁ ଏହିଭଳି ଭାବରେ ପାପକର୍ମ ଫଳ ଅନୁସାରେ ଜଣେ ନର୍କ ଭୋଗ କରିବେ। ତେଣୁ ଏଇ ନର୍କଟା ଯେଉଁ ରହିଛି, ନର୍କରେ ବହୁତ ବିଭିନ୍ନ ପ୍ରକାର 28 ନର୍କର ଯନ୍ତ୍ରଣା ବର୍ଣ୍ଣନା କରିଛନ୍ତି ଶୁକଦେବ ଗୋସ୍ୱାମୀ, ବର୍ଣ୍ଣନା କରିଛନ୍ତି ପଞ୍ଚମ ସ୍କନ୍ଧ 26 ଅଧ୍ୟାୟରେ 28 ନର୍କ ବିଷୟରେ ବର୍ଣ୍ଣନା କରିଛନ୍ତି। ଏହି ବିଭିନ୍ନ ପାପକର୍ମ ଫଳ ଅନୁସାରେ ଜଣେ ଏହିଭଳି ପାପରେ ପ୍ରାପ୍ତ ହୁଅନ୍ତି, ନର୍କ ପ୍ରାପ୍ତ ହୁଅନ୍ତି। ତେଣୁ ଏହି ବ୍ରାହ୍ମଣ ଅଭିଶାପରେ ଜଣେ ନର୍କ ଭୋଗ କରନ୍ତି, ଭଗବତ ଗୀତାର ପ୍ରଥମ ଅଧ୍ୟାୟରେ ମଧ୍ୟ ଅର୍ଜୁନ ସେ କଥା କହୁଛନ୍ତି। प्रभु यदि नरक नियत बास यदि आम बर्तमान मनुष्य को युद्ध करवा ताहले से माने आमे नरक को जीवा पड़ो नरक नियत बास इति भवति इति सुश्रम मुझे शुणी आम पाप कार्य करवा नरक को जीवा पतंति पितृ हेसा लुप्त पिंड दुख क्रिया नरक जो मैंने बास करती जो मैंने वंशधर अच्छा से मैंने जदि पिंड प्रदान न करे तो पुणी आहरी विभिन्न प्रकार नरक जो आहरी अधिक रु अधिक पाप कार्य फल अनुसार से मैंने आहरी अधिक रु अधिक दंड भोग करेंगे यही भाव में नरकर वर्णना सब कर तेणु दीदी कहते प्रभु न ब्रह्मदंड द्रव्य प्रभु आपड़ ये करूँ अंत पक्षे मोर पुत्र मैने से मत आपणकर पुत्र तेनाली ये ब्रह्मदंड दग्ध न हूँ ब्रह्मदंड दग्ध हेले बहुत कष्ट बहुत जातना से प्राप्त हे न भूत भय दश भूत भय दश जो रही भूत भूत जो मैंने अभय प्रदान करती जीव मान को अभय प्रदान करवा ये हूँ भगवान कार्य भूत भय भयद भय जो मैंने प्रदान करती भूत भय ए दुईट शब्द आसवे भूत भय दश्य भगवान समस्त भूत प्रति दया प्रदर्शन करती अभय प्रदान करती किंतु साधारण जीव मैंने अन्य जीव मान को भय प्रदान करती भूत भय दश्य तेणु जो मैंने यही भाव में अन्य जीव मान को भय प्रदान करती से माने जो मृत्युवरण करेंगे तो से भाव में बहुत जातना प्राप्त हे नरक स्थान गुणती एमती कि नरक गले नरक जो मैंने जीव अच्छा से जो मैंने ब्रह्मदंड दंडित होती गुण अनुग्रह प्रकाश करती ना नरक अनुगृणती जांग जांग जोनि मसुगत जो जो जोनि की सेमान जीवे सेमान मध्ये केही तांकु कृपा करिवे नाही जेतेबेले अम्बरीश प्रति अपराध कले बहुत प्रसिद्ध योगी दुर्वासा तांकर अष्टांग योग सिद्धि रहिछि तेणु से भावुथिले से तो योगी से बहुत अद्भुत कर्म करिपारिवे ताकर जो अष्ट जो सिद्धि रही अणिमा लघिमा इत्यादि बहुत प्रकार सिद्धि रही भक्तर कौन अच्छी कि तथापि अम्बरीश कहीं एत प्रशंसा होर एत प्रशंसा होनी तुलन अम्बरीश तुलन अम्बरीश जन साधारण भक्त हरे कृष्णा 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 हरे 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 राम 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 हरे हरे ये खाली महामंत्र कीर्तन करी जप करी ये कौन एत उन्नत स्थिति प्राप्त हो पार मुझे अष्टांग योग आचरण करष्टांग योग स्थिति प्राप्त होती बहुत उन्नत स्तर मुझे साधारण गोटे भक्त ये कौन मोटर एत उन्नत यही भाव प्रति ईर्षा था दुर्वासा ईर्षा था किंतु भगवान गोटे लीला कले जो लीला मध्यम जना पड़ा ये प्रकृत में योगी मध्य उन्नत स्तर होती भक्त सीधे भगवदगीता षष्ठ अध्याय भगवान कहते अर्जुन को ये विभिन्न प्रकार योगी ए समस्त योगी किए कर्म योगी किए ज्ञान योगी किए अष्टांग योगी किए भक्त योगी तेणु यही भाव में अनेक योगी मान विषय भगवान कहते भगवदगीत अर्जुन चिंता कर प्रभु ये योगी मान भर पुणी किए श्रेष्ठ तेणु अर्जुन मन भाव को जाणी भगवान कहते अर्जुन योगी नाम भी सर्वेशा जिते योगी अच्छा समस्त भितर योगी नाम भी सर्वेशा मद गतिना अंतरात्मना अंतर में जो मैंने मत मदगत होती मत चिंता कर मोर भक्त जो मैंने श्रद्धावान भजते जो माँ श्रद्धार से जो मोर भजन करती स्वामी युक्त तम मत से मोर सब श्रेष्ठ भक्त से हूँ श्रेष्ठ योगी तेणु यटा को गोटे यार निदर्शन हो कौन भक्ति योगी हूँ श्रेष्ठ बोली तार प्रमाण कौन ना ये प्रमाण अम्बरीश महाशक्ति दुर्भाषा मुनि अपराध करदे। दुर्भाषा भागुले मु बहुत उन्नत स्थिति अच्छी, तेणु से गोटे थर अम्बरीश महाराज वृंदावन एकादशी करुले। एकादशी पर जो द्वादशी तिथि पारण रही तिथि आँचीगले दुर्भाषा, तेणु देखी अम्बरीश महाराज ताकि आदित्य प्रदान कले, बहुत दान इत्यादि करते। अम्बरीश महाराज से द्वादश स्थिति बहुत गाभी इत्यादि सब स्वर्ण ये सब दान करते, बहुत खाद्य प्रदान करते। तेणु दुर्भाषा पहुँचले से कहले आपर आतिथ्य ग्रहण करतु। तेणु दुर्भाषा जा स्नान करमुना नदी में सी जाशु डेरी करदे देखापी देखा कौन कर अम्बरीश। तेणु अम्बरीश एने देखिले द्वादशी पारण तिथि पड़े जाऊँगी, तेणु से ब्राह्मण मान सहित मंत्रणा कले, ब्राह्मण मान सहित आलोचना कले कौन कर द्वादशी पारण तिथि पड़े जाऊँगी कौन कर। तेणु ब्राह्मण मैंने कौन कहीपर निजे जानती भगवान भक्त जे सब ज्ञान पाखे रही, भगवान भक्त पाखे कौन से अज्ञानता रहे ना, भगवान दूर कर दिखते अज्ञानता। तेणु ब्राह्मण मैंने से जापारे ना, तेणु निजे अम्बरीश महाराज कहले कहले जल तुलसी टी पाइबा, जलटा अनाहार जीव पुणी आहार जीव। तेणु यह भाव गंडुए जल तुलसी से ग्रहण कले, एक देखी एक शुणी एक जापारे दुर्भाषा तक रही जोग सिद्धि रही सब जापारे। तेणु से बहुत क्रोध है, क्रोध को संवरण कर से लक्ष्मीदेवी कथा कही नून तपस्या न मनोज बहुत तपस्या कर मनु क्रोध को संवरण कर पारना से तपस्या कौन से तपस्वी कौन मूल्य तार तपस्वीर। तेणु क्रोध आसीगला, क्रोध में अम्बरीश बाबू आस कह देख ये गोटे बहुत अभद्र व्यक्ति जड़े अतिथि को डाकी खाद्य प्रदान नक निजे खाद्य ग्रहण कर यही भाव कही निजर जोग सिद्धि को देखापी कौन कले ना गोटे जटा को छिंडे पकईदे फोपाड़ दे अम्बरीश को जाड़ीदेपी कि सामान्य अपराध पर जदि ये अपराध किसी नुह कि सी भाव गोटे बड़ अपराध हो जाए अपराध है मतलब तार दंड रही गुरुणींच लघुणींच गुरुणांच लघुणांच भाव पापकर्म फल अनुसार जो दंड मत विधान कर किंतु जदि बा किसी अपराध भावुँ तार कौन फल हो मृत्यु। तेणु भगवान तर भक्त को रक्षा करती, तेणु ये कृत्या नामक राक्षस सृष्टि है भगवान को सुदर्शन चक्र से जाड़ीदे। अम्बरीश महाराज विचलित होना भय करना मृत्यु को मत भय करना से भगवान से अन्य शरण से जा। तेणु से अवश्य रखिए कृष्ण विश्वास पालन तक विश्वास रही, तेणु से विचलित नहले एवं भगवान सुदर्शन चक्र से कृत्या राक्षस को जाड़ी जो दुर्भाषा को जाड़ियाप आसिले जो दुर्भाषा प्राण भय पड़गले कि जुआड़े जाऊँगी सुदर्शन चक्र पचर धाऊँ। तेणु एमती गर्भोधक जल प्रवेश कले से भाविले जल में आउ उताप आसबना कि सुदर्शन चक्र उताप जो रही दग्धीभूत हो जा जल भितर मत दग्धीभूत हो जामर कहार उद्देश्य ये जो भक्त प्रति अपराध कले कहीं रक्षा करें ना नरक जो मैंने अच्छा छाड़ू एमती सी गले बहुत उच्च उच्च लोक सब जा सिद्ध लोक इत्यादि सब लोग कहीं साय करें ना कहले से सुदर्शन चक्र भगवान चक्र ये आम कि रक्षा करना दुर्भाषा एमती ब्रह्मलोक पर्यटन जा दुर्भाषा ब्रह्मलोक पर्यटन ब्रह्मलोक को जा ब्रह्मा रही ब्रह्मा पा गलापर ब्रह्मा कहले दुर्भाषा तुम्हें जो ये विष्णु चक्र से विष्णु सब सी हूँ त्रिभुवन पालक एवं से मध्य समस्त को ध्वंस कर पारती शक्ति रही तेणु सब सुदर्शन चक्र तुम रक्षा करें तुम देख जदि शिवजी पाक जब शिव रक्षा करें ତେଣୁ ଶିବଜୀଙ୍କ ପାଖକୁ ସେ ଯାଇଛନ୍ତି ଦୁର୍ବାସା। ଦୁର୍ବାସା ହେଉଛନ୍ତି ଶିବଜୀଙ୍କ ଅଂଶରେ ଜାତ ହୋଇଛନ୍ତି, ଅତ୍ରି ଏବଂ ଅନୁସୂୟାଙ୍କର ପୁତ୍ର ଦୁର୍ବାସା ଶିବଜୀଙ୍କ ଅଂଶରେ ଜାତ ହୋଇଛନ୍ତି, ନିଜ ପୁତ୍ର ଭଳି ଦୁର୍ବାସା। କିନ୍ତୁ ତଥାପି ଶିବଜୀ କହିଲେ, ଦୁର୍ବାସା ମୁଁ ତୁମକୁ ରକ୍ଷା କରିପାରିବି ନାହିଁ। ଏ ଭଗବାନଙ୍କ ଯେଉଁ ଚକ୍ର, ଏ ଚକ୍ର ସମସ୍ତଙ୍କ ଉର୍ଦ୍ଧ୍ୱରେ, ଆମେ କେହି ତୁମକୁ ରକ୍ଷା କରିପାରିବୁ ନାହିଁ, ତାଙ୍କଠାରୁ ଆମେ ତୁମକୁ ରକ୍ଷା କରିପାରିବୁ ନାହିଁ। କିନ୍ତୁ ତୁମେ ଯାଅ, ବିଷ୍ଣୁଙ୍କ ପାଖକୁ ଯାଅ, ତାଙ୍କର ଏ ଚକ୍ର, ସିଏ ହୁଏ ତୁମକୁ ରକ୍ଷା କରିପାରନ୍ତି। ତେଣୁ ଅନ୍ତିମରେ ବୈକୁଣ୍ଠ ଲୋକରୁ ଯାଇ ପହଞ୍ଚିଲେ ଦୁର୍ବାସା। ଏତେ ଦିନ କାଳ ଅକ୍ଷୟ ଅପିଆ ରହି ଧାଇଁ ଧାଇଁକିରି ତାଙ୍କର ସବୁ ଶକ୍ତି ଚାଲିଗଲାଣି। ତେଣୁ ଭଗବାନ ପାଖରେ ଆଉ କଥା ତାଙ୍କର ବାହାରୁନି, ସାଙ୍ଗେ ସାଙ୍ଗେ ଯାଇ ପ୍ରଣାମ କରି ପଡ଼ିଯାଇଛନ୍ତି। ପ୍ରଭୁ ନାରାୟଣ ନମସ୍ତୁତେ ବହୁତ କ୍ଷୀଣ ସ୍ୱରରେ କହୁଛନ୍ତି, ପ୍ରଭୁ ମୋତେ ରକ୍ଷା କରନ୍ତୁ ସୁଦର୍ଶନ ଚକ୍ର ଦାଉରୁ। ତେଣୁ ଭଗବାନ କହୁଛନ୍ତି, ନା ଦୁର୍ବାସା, ମୁଁ ତୁମକୁ ରକ୍ଷା କରିପାରିବି ନାହିଁ। ଅହମ୍ ଭକ୍ତ ପରାଧୀନ ହି ଅସ୍ୱତନ୍ତ୍ର ଇବ ଦିଜ ସାଧୁବି ଗ୍ରସ୍ତ ହୃଦୟ ଭକ୍ତେଇ ଭକ୍ତଜନ ପ୍ରିୟ। ପ୍ରଭୁ ଆପଣଙ୍କର ଚକ୍ର ଆପଣ ରକ୍ଷା କରିପାରିବେ ନାହିଁ, ନା ନା ମୁଁ ମଧ୍ୟ ମୋ ସ୍ୱାଧୀନ ନୁହଁ। ଯଦିଓ ପ୍ରକୃତରେ ଭଗବାନ ସ୍ୱାଧୀନ, କିନ୍ତୁ ସିଏ ଭକ୍ତର ଅଧୀନତା ସ୍ୱୀକାର କରନ୍ତି। ତେଣୁ ସେ ସଫା ସଫା କହିଦେଲେ ଆମର, ସେଥିପାଇଁ ପ୍ରଭୁ ସେ ପ୍ରଥମେ ଲେଖିଛନ୍ତି, ଆସିଲା ବେଳକୁ ଲେଖିଛନ୍ତି ମୁଁ ଭକ୍ତର ଅଧୀନ ଲେଖିଛନ୍ତି। ସେଇଟା ଭଗବାନ ସେ କଥା କହିଲେ, ଅହମ୍ ଭକ୍ତ ପରାଧୀନ ହି ଅସ୍ୱତନ୍ତ୍ର ଏବେ ଦିଜ, ମୁଁ ସ୍ୱତନ୍ତ୍ର, ମୋର ନାହିଁ ସ୍ୱତନ୍ତ୍ରତା ନାହିଁ। ଆମେ ଭାବୁଛେ ଆମେ ସ୍ୱତନ୍ତ୍ରତା ପ୍ରାପ୍ତ ହେଲେ ଅଗଷ୍ଟ 15 ଆମେ ସ୍ୱତନ୍ତ୍ର ହୋଇଗଲେ, ଇଣ୍ଡିପେଣ୍ଡେନ୍ସ ଡେ ପାଳନ କରୁଛେ, ସ୍ୱତନ୍ତ୍ରତା ଦିବସ ପାଳନ କରାଯାଉଛି, କିନ୍ତୁ ଆମେ କି ସ୍ୱତନ୍ତ୍ର, ଆମର ଅନ୍ୟର ଅଧୀନରେ ରହିଛେ, ପରତନ୍ତ୍ର ଆମେ ସ୍ୱତନ୍ତ୍ର ନୁହଁ। କିନ୍ତୁ ଭଗବାନ ହେଉଛନ୍ତି ସ୍ୱତନ୍ତ୍ର, ସ୍ୱରାଟ ସେ ବର୍ଣ୍ଣନା କରାଯାଇଛନ୍ତି ସ୍ୱରାଟ, କିନ୍ତୁ ତଥାପି ସେ ନିଜରୁ ଭକ୍ତର ଅଧୀନରେ ବୋଲି ଭାବନ୍ତି। ତେଣୁ ସେ କହିଲେ, ଦୁର୍ବାସା ବହୁତ ରହିଛି, ପ୍ରସଙ୍ଗ ରହିଛି, ଆମେ ସଂକ୍ଷେପରେ ଆଲୋଚନା କରୁଛେ। ତେଣୁ ସେ କହିଲେ, ଦୁର୍ବାସା ତୁମେ ଯାହା ପାଖରେ ଅପରାଧ କରିଛ ତାଙ୍କ ପାଖରେ ଯାଇ ଯଦି ଶରଣ ଯିବ, ସିଏ ବୋଧେ ତୁମକୁ ରକ୍ଷା କରିପାରିବେ, ମୁଁ ତୁମକୁ ରକ୍ଷା କରିପାରିବି ନାହିଁ। ତେଣୁ ଅନ୍ତିମରେ ସେ ଆସିଲେ ବୃନ୍ଦାବନକୁ ଆସିଲେ। ଏହା ଭିତରେ 1 ବର୍ଷ ବିତି ଯାଇଛି। ତେଣୁ ଏଠି ଯେଉଁ କୁହାଯାଉଛି, କେହି ତାଙ୍କୁ ଯେଉଁମାନେ କହିଲେ ଦିତି ଯେ ନାରକାସ୍ଥାନ ଗୁଣନ୍ତି ଜାଙ୍ଗ ଜାଙ୍ଗ ଯୋନି ମାସ ଗତ, ଯୁଆଡ଼େ ଗଲେ ମଧ୍ୟ କେହି ତାଙ୍କୁ ରକ୍ଷା କରିପାରିବେ ନାହିଁ, କେହି ତାଙ୍କୁ କୃପା କରିବେ ନାହିଁ। ତେଣୁ ଅନ୍ତିମରେ ଏ 1 ବର୍ଷ ଭିତରେ ବହୁତ ଲୋକଙ୍କ ପାଖକୁ ଯାଇଛନ୍ତି ଦୁର୍ବାସା, କିନ୍ତୁ କେହି ରକ୍ଷା କରିପାରିଲେ ନାହିଁ। ତେଣୁ ଅନ୍ତିମରେ ଯେତେବେଳେ ଅମ୍ବରୀଶଙ୍କ ପାଖରେ ଯାଇ ଶରଣ ପଶୁଛନ୍ତି, ସେତେବେଳେ ଅମ୍ବରୀଶ ମହାରାଜ ପ୍ରାର୍ଥନା କରିଛନ୍ତି, ସୁଦର୍ଶନଙ୍କୁ ପ୍ରାର୍ଥନା କରିଛନ୍ତି। ତେଣୁ ପ୍ରାର୍ଥନାରେ ଅମ୍ବରୀଶ ମହାରାଜ ଅନ୍ତିମରେ କହିଲେ, ଯଦି ମୁଁ କିଛି ପୁଣ୍ୟ କାର୍ଯ୍ୟ କରିଛି, ତାହେଲେ ମୋ ପୁଣ୍ୟ କାର୍ଯ୍ୟର ଫଳ ଅନୁସାରେ, ଫଳ ରୂପରେ ଏଇ ବ୍ରାହ୍ମଣ ରକ୍ଷା ପାଆନ୍ତୁ। ଏ କଥା କହିଦେଲେ, ଯେତେବେଳେ ସୁଦର୍ଶନ ଚକ୍ର ଶାନ୍ତ ହୋଇଗଲେ, ଏତେ ତାଙ୍କର ତେଜ, ଅଶେଷ ତେଜ ବୋଲି କୁହାଯାଉଛି, ଅନେକ ତେଜ ତାଙ୍କର ରହିଛି। ସହସ୍ରାର ଅଚ୍ୟୁତ ପ୍ରିୟ ସର୍ବାସ୍ତ୍ର ଘାତିନ ବିପ୍ରାୟ, ସମସ୍ତ ଅସ୍ତ୍ରକୁ ସେ ନଷ୍ଟ କରିଦେବେ, ଏ ଯେଉଁ ବ୍ରହ୍ମାସ୍ତ୍ରକୁ ମଧ୍ୟ ନଷ୍ଟ କରିଦେବେ। ସୁଦର୍ଶନ ଚକ୍ର ବର୍ଣ୍ଣନା କରାଯାଇଛି, ସୁଦର୍ଶନ ଚକ୍ର ଏବଂ ବିଷ୍ଣୁ ଜ୍ୱର ଏବଂ ଶିବ ଜ୍ୱର ଭିତରେ ଯୁଦ୍ଧ ହୋଇଛି। 10ମ ସ୍କନ୍ଧ 62-63 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ସେସବୁ ପ୍ରସଙ୍ଗ। ଶିବ ଜ୍ୱର ଆସି ବିଷ୍ଣୁଙ୍କ ପାଖରେ ପ୍ରାର୍ଥନା କରୁଛନ୍ତି, ପ୍ରଭୁ ମୋତେ ରକ୍ଷା କରନ୍ତୁ, ବିଷ୍ଣୁଙ୍କର ହସ୍ତ ତୁଳନାରେ କେହି ସମାନ ହୋଇପାରିବେ ନାହିଁ ସୁଦର୍ଶନ ସହିତ। ତେଣୁ ସୁଦର୍ଶନକୁ ଯେଭଳି ଭାବରେ ପ୍ରାର୍ଥନା କରିବାରୁ ସୁଦର୍ଶନ ଶାନ୍ତ ହୋଇଗଲେ। ତେଣୁ ତାପରେ ସେ ନିଜେ କହିଛନ୍ତି, ଅହୋ ଅନନ୍ତ ଦାସାନାଂ ମହିମା ଦୃଷ୍ଟ ମଧ୍ୟମେ, ଭକ୍ତଙ୍କର ମହିମା ଆଜି ମୁଁ ଦେଖିଲି ଦୃଷ୍ଟ ମଧ୍ୟମେ। କ'ଣ ନା କୃତାବଶପି ରାଜନ, ମୁଁ ରାଜାଙ୍କ ପ୍ରତି ଅପରାଧ କରିଥିଲେ ମଧ୍ୟ ମଙ୍ଗଳାନି ସମୀୟ, ସେ ମୋର ମଙ୍ଗଳ ସେ ଚିନ୍ତା କଲେ। ଇଏ ହେଉଛି ଭକ୍ତର ମହାନତା, ସାମାନ୍ୟ ଅପରାଧ କରିଥିବାରୁ ଦୁର୍ବାସା ତାଙ୍କୁ ହତ୍ୟା କରିବା ପାଇଁ ପଶ୍ଚାତପଦ ହେଲେ ନାହିଁ, କିନ୍ତୁ ତଥାପି ସେଇ ଯିଏ ହତ୍ୟା କରିବା ପାଇଁ ବସିଥିଲେ ତାଙ୍କୁ ସେ ରକ୍ଷା କରିଛନ୍ତି। ତେଣୁ ଇଏ ହେଉଛି ଭକ୍ତଙ୍କର ମହାନତା। ତେଣୁ ସେ ଆଶ୍ଚର୍ଯ୍ୟ ହୋଇକରି କହିଲେ ପ୍ରକୃତରେ ଭଗବାନ ଯେଉଁ କହିଥିଲେ ଭଗବତ ଗୀତାରେ ଅର୍ଜୁନଙ୍କୁ ଯୋଗିନାମ ବି ସର୍ବେଶା ମତ ଗତିନାନ୍ତରାତ୍ମନା ଶ୍ରଦ୍ଧାବାନ ଭଜତି ଯେଉଁ ମାଁ ସ୍ୱାମୀ ଯୁକ୍ତ ତମ ମତ ଯେତେ ଯୋଗୀମାନଙ୍କ ଭିତରେ ଯେଉଁମାନେ ଶ୍ରଦ୍ଧାର ସହିତ ମୋର ଭଜନ କରନ୍ତି ଯେଉଁମାନେ ମୋର ଭକ୍ତ ସେମାନଙ୍କ ସହ ଶ୍ରେଷ୍ଠ ଯୋଗୀ ଆଜି ମୁଁ ସେଇଟା ବୁଝିଲି ଦୁଷ୍ଟ ଅଧ୍ୟମୀ ଆଜି ମୁଁ ଅନୁଭବ କଲି ଯଦିଓ ମୁଁ ଜାଣିଛି ଭଗବତ ଗୀତାର ଶୋକ ଜାଣିଛି ମୁଁ ଜାଣିଛି ଭଗବତ ଗୀତାର ଜ୍ଞାନ ମୋ ପାଖରେ ଅଛି କିନ୍ତୁ ତଥାପି ମୁଁ ବୁଝିପାରୁନଥିଲି ଆଜି ମୁଁ ବୁଝିଛି ଆପଣଙ୍କ ପାଖରେ ଯେଉଁ ଅପରାଧ କଲି ଆପଣଙ୍କୁ ଯଦି ରକ୍ଷା କଲେ ତେଣୁ ଇଏ ଆପଣଙ୍କର ଭକ୍ତର ଶ୍ରେଷ୍ଠତା ଭକ୍ତ ହେଉଛନ୍ତି ପ୍ରକୃତ ଶ୍ରେଷ୍ଠ ଯେତେ ଯୋଗୀ ଅଛନ୍ତି ସବୁ ଭିତରେ ଶ୍ରେଷ୍ଠ ହେଉଛନ୍ତି ଆପଣ ଭକ୍ତି ଭକ୍ତ ଯୋଗୀ ହେଉଛି ଶ୍ରେଷ୍ଠ ଯୋଗୀ ଭଗବାନ କହିଲେ କଥା ଶ୍ରେଷ୍ଠ ଅଧ୍ୟାୟର ଅନ୍ତିମ ଶ୍ଳୋକରେ ଅର୍ଜୁନଙ୍କୁ କହିଲେ ତେଣୁ ଏହିଭଳି ଭାବରେ ଯେଉଁମାନେ ବ୍ରାହ୍ମଣମାନଙ୍କୁ ଯଦି ଅପରାଧ କରନ୍ତି କେହି ତାଙ୍କୁ କୃପା କରନ୍ତି ନାହିଁ ନରକାସ୍ଥାନ ଗୁଣନ୍ତି ନରକର ବ୍ୟକ୍ତିମାନେ ମଧ୍ୟ ନରକରେ ମଧ୍ୟ ବହୁତ ଐଶ୍ୱର୍ଯ୍ୟ ରହିଛି ନରକରେ ଯେ ଖାଲି ଦଣ୍ଡ ରହିଛି ତା ନୁହଁ ନରକର ଦଣ୍ଡ ବିଷୟରେ ଆମେ ଶୁଣିଛେ କିନ୍ତୁ ନରକରେ ମଧ୍ୟ ଉପଭୋଗ ରହିଛି ନରକକୁ ଯେଉଁମାନେ ଯାଆନ୍ତି ସେମାନେ ମଧ୍ୟ ଚାହାନ୍ତିନି ସେଠୁ ଉଦ୍ଧାର କରିବା ପାଇଁ ଏ ଉଦାହରଣ ହେଉଛି ଉଦାହରଣ ଦିଆଯାଏ ଯେଉଁମାନେ ବିଷ୍ଠାର ପୋକ ସବୁ ରହିଛନ୍ତି ବିଷ୍ଠାର କୀଟ ସେମାନେ ବିଷ୍ଠାର କୀଟ ସେଇ ବିଷ୍ଠାରେ ସେମାନେ ଆନନ୍ଦ ପ୍ରାପ୍ତ ହୁଅନ୍ତି ତାଙ୍କୁ ଯଦି ସେ କୀଟକୁ ବିଷ୍ଠାରୁ କାଢ଼ିକି ଗୋଟେ ଭଲ ସୁନ୍ଦର ସ୍ଥାନରେ ରଖାଯିବ ବହୁତ ଅମୃତ ପ୍ରଦାନ କରାଯିବ ସେ ତାକୁ ଭଲ ଲାଗିବ ଭଲ ଲାଗିବ ନାହିଁ ସେ ସେଇ ବିଷ୍ଠାକୁ ଆସି ପହଞ୍ଚିବ ଖାଇବା ପାଇଁ ଯେମିତି ଘୁଷୁରୀ ଆମର ଇନ୍ଦ୍ରଦେବ ଥରେ ଅପରାଧ କରିଦେଇଥିଲେ ତାଙ୍କ ଗୁରୁଦେବଙ୍କ ପ୍ରତି କିଏ ଯେଉଁ ରହିଛନ୍ତି ବୃହସ୍ପତି ଅପରାଧ କରିଦେଇଥିଲେ ତେଣୁ ସେ ଶୁକର ଜନି ପ୍ରାପ୍ତ ହୋଇଗଲେ ଘୁଷୁରୀ ଜନ୍ମ ପ୍ରାପ୍ତ ହେଲେ ତେଣୁ ଘୁଷୁରୀ ଘୁଷୁରୀ କ'ଣ କେଉଁଥିରେ ଆନନ୍ଦ ପ୍ରାପ୍ତ ହୁଏ ନା ବିଷ୍ଠାରେ ଆନନ୍ଦ ପ୍ରାପ୍ତ ହୁଏ ଆମର ଶ୍ରୀଶ୍ରୀମନ୍ତ ଗୌରବନ୍ଦ ସେ ମହାରାଜ କହନ୍ତି ଘୁଷୁରୀ ଚିନ୍ତା କରୁଛି ମନୁଷ୍ୟମାନେ କେତେ ମୂର୍ଖ କେତେ ସୁନ୍ଦର ସୁନ୍ଦର ବିଷ୍ଠା ରହିଛି ଆଉ ଏଗୁଡ଼ା ନ ଖାଇକିରି ମନୁଷ୍ୟମାନେ ଅନ୍ୟ ଜିନିଷ ଖାଉଛନ୍ତି ଏଇଭଳି ଭାବରେ ଶୁକରର ମନବୃତ୍ତି ତେଣୁ ଶୁକର ସେ ଘୁଷୁରୀ ଗୋଟେ ମାଈ ଘୁଷୁରୀ ସହିତ ସଙ୍ଗ କରି ଅନେକ ପୁତ୍ର ସନ୍ତାନ ଜାତ କରିଥିଲା ଏବଂ ଏତେ ଆନନ୍ଦ ପ୍ରାପ୍ତ ହେଉଥିଲା ଘୁଷୁରୀ ଯଦିଓ ସେ ଇନ୍ଦ୍ର ଥିଲେ ଅଳକାପୁରରେ ସଚିଦେବୀଙ୍କର ସଙ୍ଗ କରୁଥିଲେ ଅପ୍ସରାମାନଙ୍କ ସଙ୍ଗ କରୁଥିଲେ ବହୁତ ସୁନ୍ଦର ସୁନ୍ଦର ଉପବନ ସବୁ ରହିଛି ନନ୍ଦନକାନନ ଇତ୍ୟାଦି ସବୁ ବହୁତ ଉପବନ ରହିଛି କିନ୍ତୁ ତଥାପି ସେଥିରେ ଘୁଷୁରୀ ଜନି ପ୍ରାପ୍ତ ହେଲେ ସେଥିରେ ସେ ଆନନ୍ଦ ପ୍ରାପ୍ତ ହେଲେ ସେ କହିଲେଣି ନା ନା ମୁଁ ସ୍ୱର୍ଗକୁ ଯିବି ଏପଟେ ଚିନ୍ତା କଲେ ନାହିଁ ଚିନ୍ତା ମଧ୍ୟ କଲେ ନାହିଁ ତେଣୁ ବ୍ରହ୍ମା ଦେଖିଲେ ସ୍ୱର୍ଗରେ ରାଜା ନଥିବାରୁ ଇନ୍ଦ୍ର ନଥିବାରୁ ତେଣୁ ଦେବତାମାନେ ବର୍ତ୍ତମାନ ଅସୁରକ୍ଷିତ ହୋଇଯାଇଛନ୍ତି ତେଣୁ ବ୍ରହ୍ମାଙ୍କୁ ଆସିବାକୁ ପଡ଼ିଲା ଆସିକରି ସେ ଶୁକରକୁ କହିଲେ ଆରେ ଶୁକର ତୁ କାହିଁକି ଏଠି କି ଆନନ୍ଦ ପ୍ରାପ୍ତ ହେଉଛୁ ନା ଏଠି ବହୁତ ଆନନ୍ଦ ଅଛି ଘୁଷୁରୀ ସୁଖ ସଙ୍ଗ ପ୍ରାପ୍ତ ହେଉଛି ବିଷ୍ଠା ଖାଦ୍ୟ ଗ୍ରହଣ କରୁଛି ବହୁତ ମୁଁ ଆନନ୍ଦରେ ରହିଛି କ'ଣ ହେଲା କି ଅସୁବିଧା ନା ତୁମେ ପରା ଥିଲ ଇନ୍ଦ୍ର ଥିଲ ସ୍ୱର୍ଗର ଇନ୍ଦ୍ର ଚାଲ ସେଠିକି ଇନ୍ଦ୍ର ହେବ ସେଠି ବହୁତ ଆନନ୍ଦ ଉପଭୋଗ ଅଛି ନା ସେଠି ଘୁଷୁରୀ ମାଈ ଘୁଷୁରୀ ମିଳିବ ତ ସେଠି ବିଷ୍ଠା ମିଳିବ ତ ଖାଇବା ପାଇଁ ଏଇଭଳି ଭାବରେ କହୁଛନ୍ତି ପ୍ରଥମେ ତ ଶୁଣିଲେ ନାହିଁ ତାଙ୍କ କଥା କହିଲେ କିଏ ଚାରିମୁଖ ଅସୁର ଗୋଟେ କିଏ ଆସି ପହଞ୍ଚିଗଲା କ'ଣ କହୁଛି ଶୁଣିଲେ ନାହିଁ ଆମର ବିଷୟପତି ଏତେ ଆସକ୍ତି ରହିଛି ଆମ ଗୁରୁଦେବ ଯେତେ କହିଲେ ମଧ୍ୟ ଶାସ୍ତ୍ର ଜ୍ଞାନ ଦେଲେ ମଧ୍ୟ ଆମେ ପଶୁନାହିଁ ଆମ କାନରେ ଏପଟେ ସେପଟେ ବାହାରି ଯାଉଛି ତେଣୁ ବ୍ରହ୍ମା ଦେଖିଲେ ଏ ଯେଉଁ ବିଷୟ ଆସକ୍ତି ରହିଛି ଏ ମୋ କଥା ଶୁଣୁନି ତେଣୁ ସେ ତାଙ୍କର ପୁତ୍ର ସନ୍ତାନମାନଙ୍କୁ ହତ୍ୟା କରିଦେଲେ ଭଗବାନ ବ୍ରହ୍ମା କିନ୍ତୁ ତଥାପି ଇନ୍ଦ୍ର ଶୁଣିଲେ ନାହିଁ ସରି ସେ ଯେଉଁ ଶୁକର ହେଇଥିଲେ ସେ ଶୁଣିଲେ ନାହିଁ ସେ କହିଲେ ମୋର ତ ସ୍ତ୍ରୀ ଅଛି ମୁଁ ଆହୁରି ଅନେକ ସନ୍ତାନ ସୃଷ୍ଟି କରିବି ଜାତ କରେଇବି ତେଣୁ ବ୍ରହ୍ମା ତାଙ୍କର ମନବୃତ୍ତି ଜାଣି ତାଙ୍କର ପତ୍ନୀଙ୍କୁ ମଧ୍ୟ ହତ୍ୟା କରିଦେଲେ ତେଣୁ ତାପରେ ଘୁଷୁରୀର ଚେତନା ଆସିଲା କହିଲା କ'ଣ କହୁଛ ତୁମେ ନା ଏଇଭଳି ଭାବରେ ତୁମେ ଇନ୍ଦ୍ର ଥିଲ ଆଉ ଏଠି କ'ଣ ଏ ଘୁଷୁରୀ ଜନ୍ମ ପ୍ରାପ୍ତ ହେଇକିରି କି ଆନନ୍ଦ ପ୍ରାପ୍ତ ହେଉଛ ନା ସ୍ୱର୍ଗକୁ ଯିବା ପାଇଁ ମୋତେ କହୁଛନ୍ତି ନା ହଁ ତୁମେ ଚାଲ ସ୍ୱର୍ଗକୁ ଇନ୍ଦ୍ର ହେବ ସେଠି ରାଜା ଦେବତାମାନଙ୍କର ଇନ୍ଦ୍ର ହେବ ନା ସେଠି ମାଈ ଘୁଷୁରୀ ମିଳିବେ ତ ସେଠି ବିଷ୍ଠା ମିଳିବେ ତ ଏଇଭଳି ଭାବରେ ପ୍ରଶ୍ନ ପଚାରୁଛନ୍ତି ତେଣୁ ବ୍ରହ୍ମା କହିଲେ ଏସବୁ ତୁଚ୍ଛ ସୁଖ ସେଠି ସବୁ ବହୁତ ଉନ୍ନତ ସୁଖ ରହିଛି ଯେତେ ଉନ୍ନତ ଲୋକକୁ ଯିବା ସେତେ ଶହେ ଗୁଣ ସୁଖ ଆମେ ପ୍ରାପ୍ତ ହେବା ଭୌତିକ ସୁଖ ପ୍ରାପ୍ତ ହେବା ତେଣୁ ଏଇଭଳି ଭାବରେ କହି ତାପରେ ସେ ସୁଖର ଶରୀର ତ୍ୟାଗ କରି ଗଲେ ବ୍ରହ୍ମାଙ୍କ ସହିତ ଗଲେ ଇନ୍ଦ୍ର ଲୋକକୁ ଗଲେ ତେଣୁ ଏହିଭଳି ଭାବରେ ନର୍କରେ ମଧ୍ୟ ବହୁତ ଉପଭୋଗ ରହିଛି। ତେଣୁ ଯେଉଁମାନେ ବ୍ରହ୍ମ ଅଭିଶାପରେ ନର୍କଜନି ପ୍ରାପ୍ତ ହୁଅନ୍ତି ନାରକୀ ବ୍ୟକ୍ତିମାନେ ମଧ୍ୟ ତାଙ୍କ ପ୍ରତି କୃପା ପ୍ରଦର୍ଶନ କରନ୍ତି ନାହିଁ। ତେଣୁ ଏହିଭଳି ଭାବରେ ଦିତି ତାଙ୍କ ପତିକୁ ପ୍ରାର୍ଥନା କରୁଛନ୍ତି ଯେ ମୋର ପୁତ୍ରମାନେ ଏଇ ବ୍ରହ୍ମଦଣ୍ଡରେ ଅଭିଶପ୍ତ ନ ହୁଅନ୍ତୁ, ସେ ଭଗବାନଙ୍କ ଦ୍ୱାରା ହତ ହୁଅନ୍ତୁ, ସେଇଟା ତାଙ୍କର ବହୁତ ପୁଣ୍ୟଗତି ସେମାନେ ଲାଭ କରିବେ, ସେମାନେ ପରମଗତି ଲାଭ କରିବେ। ହତାରି ଗତିଦାୟକ ସେ ଭଗବାନ ତାଙ୍କର ହସ୍ତରେ ସୁନ୍ଦର ହସ୍ତରେ ଚକ୍ର ଥିବା ହସ୍ତରେ ମୃତ୍ୟୁବରଣ କଲେ ସେ ତାଙ୍କର ଶ୍ରେଷ୍ଠ ଗତି ଲାଭ କରିପାରିବେ। ଏଇଭଳି ଭାବରେ କଶ୍ୟପ ଓ ଅଦିତିଙ୍କର ଆଲୋଚନା ଚାଲିଛି। ଆମ କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ ଭାଗବତମ୍ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଅନନ୍ତ କୋଟି ବୈଷ୍ଣବ ଦେଖି ଦାୟୀ ଗୋ।